ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ରାଜ୍ୟ ସରକାର ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଅଧୀନରେ ଆଉ ପାଞ୍ଚଟି ସହରକୁ ଆଜିଠାରୁ 24 ଘଣ୍ଟିଆ ଜଳଯୋଗାଣ ସୁବିଧା ଯୋଗାଇଦେବେ। ସେଗୁଡ଼ିକ ହେଲା ରାଇରଙ୍ଗପୁର, ଚମ୍ପୁଆ, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ନିମାପଡ଼ା। ଏଥିସହିତ ଅନ୍ୟ 13ଟି ସହରର 149ଟି ୱାର୍ଡରେ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ। ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ 12,30,000 ଲୋକ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱରରୁ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ 2 ଥର ଦେବା ପାଇଁ ଛାତ୍ରଛାତ୍ରୀମାନଙ୍କ ଲାଗି ବାଧ୍ୟତାମୂଳକ ନୁହେଁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ପରୀକ୍ଷା ପାଇଁ ବର୍ଷକୁ ଗୋଟିଏ ମାତ୍ର ସୁଯୋଗ ଥିବାରୁ ଛାତ୍ରଛାତ୍ରୀମାନଙ୍କ ଉପରେ ମାନସିକ ଚାପ ପଡୁଥିଲା। ମାନସିକ ଚାପକୁ ଏଡ଼ାଇବା ଲାଗି ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ବର୍ଷକୁ 2 ଥର ବୋର୍ଡ ପରୀକ୍ଷା ହେଲେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। 2ଟି ବୋର୍ଡ ପରୀକ୍ଷା ମଧ୍ୟରୁ ଯେଉଁ ପରୀକ୍ଷାରେ ଅଧିକ ନମ୍ଘର ଆସିବ ସେହି ନମ୍ଘରଟିକୁ ଗଣନା କରାଯିବ। ରାଜ୍ୟ ସରକାରଙ୍କ ବସ୍ ସେବା ଯୋଜନା ଲକ୍ଷ୍ମୀର ଶୁଭାରମ୍ଭ ଆସନ୍ତା ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରୁ ଆରମ୍ଭ କରିବେ। ରାଜ୍ୟରେ ଲୋକମାନଙ୍କର ଯାତାୟତ ନିମନ୍ତେ ଏହି ଯୋଜନାରେ 1,000ରୁ ଅଧିକ ବସ୍ ଚାଲିବ। ଲକ୍ଷ୍ମୀ ଯୋଜନା ପାଇଁ ବଜେଟ୍ରେ ସରକାର 3,178 କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଲକ୍ଷ୍ମୀ ଯୋଜନାର ପ୍ରଥମ ପର୍ଯ୍ୟାୟରେ 36ଟି ନୂତନ ବସ୍ ମାଲକାନଗିରିରେ ପହଞ୍ଚଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇପାରିନଥିବା 28ଟି ମୃତଦେହର ଅନ୍ତିମ ସଂସ୍କାର ଆଜି ବୈଜ୍ଞାନିକ ପଦ୍ଧତିରେ ଭୁବନେଶ୍ୱରର 2ଟି ଶ୍ମଶାନରେ କରାଯିବ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱର ଏମ୍ସରେ ସଂରକ୍ଷିତ ରଖାଯାଇଥିବା ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର ଶେଷ ପର୍ଯ୍ୟନ୍ତ ଭିଡ଼ିଓଗ୍ରାଫି କରାଯିବ। ସୂଚନାଯୋଗ୍ୟ, ଡିଏନ୍ଏ ଟେଷ୍ଟ ପରେ ବି ଏହି ମୃତଦେହଗୁଡ଼ିକର ଚିହ୍ନଟ ହୋଇପାରି ନଥିବା ବେଳେ ଏମାନଙ୍କର ଦାବିଦାର କେହି ନଥିବାରୁ ସରକାର ଏହି ପଦକ୍ଷେପ ନେଉଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚଳିତ ବର୍ଷ ଶେଷ ସୁଦ୍ଧା ପାଖାପାଖି 1,30,000 ପଦ ଖାଲି ପଡ଼ିବ। ସେହି ପଦବୀଗୁଡ଼ିକରେ ନିଯୁକ୍ତି ଦେବା ଲାଗି ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରାଜସ୍ୱ, ଗୃହ ଏବଂ ପଞ୍ଚାୟତରାଜ ବିଭାଗରେ ଅଧିକ ସଂଖ୍ୟାରେ ପଦ ଖାଲି ପଡ଼ିଛି। ସାଧାରଣ ପ୍ରଶାସନ ବିଭାଗ ସୂଚନା ଅନୁସାରେ ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ବିଭିନ୍ନ ବିଭାଗରେ ପ୍ରାୟ 1,19,000 ପଦ ଖାଲି ପଡ଼ିଥିଲା। ସେଥିମଧ୍ୟରୁ 50,000ରୁ ଅଧିକ ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଜିଠାରୁ କୁଇ ଏବଂ ଦେଶୀୟ ଭାଷା ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏବଂ ଜାତୀୟ ଶିକ୍ଷା ଗବେଷଣା ପରିଷଦ ସହଯୋଗରେ ଜାତୀୟ ଶିକ୍ଷାନୀତି ଅନୁସାରେ ଶିକ୍ଷକମାନଙ୍କୁ ସ୍ଥାନୀୟ ଭାଷାରେ ଶିକ୍ଷାଦାନ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ରାଜ୍ୟ ସରକାର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ରାଜ୍ୟ ଜମିଜମା ରେକର୍ଡ ଓ ଚକବନ୍ଦୀ କମିଶନର ଭାବେ ନିଯୁକ୍ତି ମିଳିଛି। ଏସୀୟ କ୍ରୀଡ଼ାରେ ଚଳିତଥର 107 ପଦକ ସହ ଗତ 60 ବର୍ଷ ମଧ୍ୟରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଏସୀୟ କ୍ରୀଡ଼ାରେ ଭାରତ ଲାଗି ଏହାକୁ ଐତିହାସିକ ସଫଳତା ଭାବେ ଅଭିହିତ କରିଛନ୍ତି। ଖେଳାଳିମାନଙ୍କ ଅଦମ୍ୟ ନିଷ୍ଠା, ନିରନ୍ତର ପ୍ରୟାସ ଏବଂ ପରିଶ୍ରମ ଲାଗି ଦେଶ ଆଜି ଗର୍ବିତ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେମାନଙ୍କ ବିଜୟ ପ୍ରତ୍ୟେକ ଭାରତୀୟଙ୍କୁ ଅବିସ୍କରଣୀୟ ମୁହୂର୍ତ୍ତ ଦେବା ସହ ପ୍ରେରଣା ମଧ୍ୟ ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏସୀୟ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିବେ। ଜାତୀୟସ୍ତରୀୟ ସାଂସ୍କୃତିକ, ସାହିତ୍ୟ ତଥା କଳା ଉତ୍ସବରେ ଯୋଗଦେଇ ରାଜ୍ୟ ଏକଲବ୍ୟ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ୍ଠାରେ ଚଳିତ ମାସ 3-6 ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଦେଶର 22ଟି ରାଜ୍ୟରୁ 2,000ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ରାଜ୍ୟର 56 ଜଣ ଛାତ୍ରଛାତ୍ରୀ ପ୍ରାୟ 31ଟି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ 21 ଜଣ କୃତିତ୍ୱ ଅର୍ଜନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।